ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁର 50 ବର୍ଷ ପୂର୍ତ୍ତି ନେଇ ଆସନ୍ତାକାଲି ପାଳନ କରାଯିବ ସମ୍ବିଧାନ ହତ୍ୟା ଦିବସ। ରାଜ୍ୟରେ ଆଉ 9 ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା। ଅଣସର ଘରେ ଜ୍ୱରରୁ ସୁସ୍ଥ ହୋଇଥିବା ଶ୍ରୀଜୀଉଙ୍କର ଆଜି ହେବ ବନକ ଲାଗି ନୀତି। ଏବଂ ମୌସୁମୀ ବାୟୁର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷ ପୂର୍ତ୍ତିକୁ ଆସନ୍ତାକାଲି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥିଯୋଗୁଁ ସେତେବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆସନ୍ତାକାଲି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ରାଜ୍ୟରେ ସମ୍ବିଧାନ ହତ୍ୟା ଦିବସ ପାଳନ ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,
1975 ଜୁନ୍ 25 ଏମର୍ଜେନ୍ସି ଲାଗିଥିଲା। 50 ବର୍ଷ ପୂର୍ତ୍ତି ପାଳନ ହେଉଛି, ତାର ସ୍ୱର୍ଣ୍ଣିମ 50 ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ପ୍ରୋତ୍ସାହନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହିତ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି। ପଲିଟିକାଲ ସାଇନ୍ସର ଅଧ୍ୟୟନ କରୁଥିବା ପିଲାମାନେ ମଧ୍ୟ ଏ ସମ୍ପର୍କରେ ବିଶେଷ ଭାବରେ ଯେଉଁ ଆଲୋଚନା ଚକ୍ର ହେବ, ସମ୍ପାଦନ ହେବ, ସେଥିରେ ଭାଗ ନେବେ। ଆସନ୍ତାକାଲି ରେଲୱେ ଅଡିଟୋରିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବିଭିନ୍ନ ଜିଲ୍ଲାରୁ। ସେ ସମୟରେ ଯେଉଁମାନେ ତା ସହିତ ଜଡିତ ଅଛନ୍ତି ସେମାନଙ୍କୁ ନିମନ୍ତ୍ରଣ କରାଯାଉଛି।
ଜରୁରୀକାଳୀନ ପରିସ୍ଥିତି ସମୟରେ ତତ୍କାଳୀନ ସରକାରଙ୍କର କାର୍ଯ୍ୟକାରିତାକୁ ନେଇ ସୁରେନ୍ଦ୍ରନାଥ ବେହେରା ଆକାଶବାଣୀକୁ କହିଛନ୍ତି,
1975 ଇନ୍ଦିରା ଗାନ୍ଧୀ ତାଙ୍କର ନିର୍ବାଚନରେ ହାରିଯିବା ଫଳରେ ତାଙ୍କର ଗାଦିକୁ ବଜାୟ ରଖିବା ପାଇଁ ଆମ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। 75 ନଭେମ୍ବର ମାସରେ ମୁଁ ଏବଂ ମୋର ଅନ୍ୟ 60-70 ଜଣ ଆମେ କଟକରେ କଂଗ୍ରେସ ଶାସନ ବିରୁଦ୍ଧରେ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ମଶାଲ ଶୋଭାଯାତ୍ରା କରି ସତ୍ୟାଗ୍ରହ କରି ଆମେ ସ୍ଲୋଗାନ ଦେଇଥିଲୁ ତାଙ୍କ ବିରୁଦ୍ଧରେ, ଯାହାଫଳରେ ଆମକୁ ଗିରଫ କରାଯାଇକି କଟକ ଜେଲରେ ହିଁ ରଖାଗଲା। କେବଳ ସେହି ସମୟରେ ମୁଁ ନଥିଲି କଟକ ଜେଲରେ, ମୋରି ଭଳି ଆହୁରି ପ୍ରାୟ 80 ଜଣ ଡିଆଇଆର୍ରେ ଗିରଫ ହୋଇକି କଟକ ଜେଲରେ ରହିଥିଲେ। ଏହା ବ୍ୟତୀତ ବଡ଼ ବଡ଼ ନେତାମାନଙ୍କୁ ବା ଯେଉଁମାନେ ପଲିଟିକାଲରେ ବିଶେଷ ସମ୍ପୃକ୍ତ ଥିଲେ ସେମାନଙ୍କୁ ମିଶାରେ ମଧ୍ୟ ଆରେଷ୍ଟ କରାଯାଇକି ଦେଶ ସାରା ଏବଂ ଆମ ଓଡ଼ିଶାରେ ମଧ୍ୟ ବିଭିନ୍ନ ଜେଲରେ ରଖାଯାଇଥିଲା।
ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ।
1975 ଜୁନ୍ ମାସ 25 ତାରିଖରୁ 1977 ମାର୍ଚ୍ଚ ମାସ 21 ତାରିଖ ପର୍ଯ୍ୟନ୍ତ ପ୍ରାୟ 18 ମାସ ଧରି ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି। ତତ୍କାଳୀନ ସରକାର କ୍ଷମତାର ଅପବ୍ୟବହାର କରି ଗଣତନ୍ତ୍ରର କଣ୍ଠରୋଧ କରିବାରୁ ଦେଶବ୍ୟାପୀ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ପ୍ରଦର୍ଶନ କରି ସମ୍ବିଧାନର ନାଗରିକଙ୍କ ମୌଳିକ ଅଧିକାରକୁ ସଙ୍କୁଚିତ କରିଦେଇଥିଲେ। ନିର୍ଦ୍ଦୋଷରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ କୋଟି କୋଟି ଲୋକଙ୍କର ସଂଗ୍ରାମ ଦ୍ୱାରା ଆଜି ଦେଶରେ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇପାରିଛି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରଣିଆ।
ରାଜ୍ୟରେ 9 ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଓ ନବରଙ୍ଗପୁରରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଏହାସହ ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଓ ବଲାଙ୍ଗୀରରେ 4 ଡେଣ୍ଟାଲ କଲେଜ ଏବଂ ମୟୂରଭଞ୍ଜରେ ଆୟୁର୍ବେଦ କଲେଜ ପ୍ରତିଷ୍ଠା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଏକକ ପେନ୍ସନ୍ ଯୋଜନା ୟୁପିଏସ୍ ବିକଳ୍ପ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଅଧିକ 3 ମାସ ସମୟ ଦିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ କର୍ମଚାରୀମାନଙ୍କ ପାଇଁ ମାର୍ଚ୍ଚ ମାସରୁ ଜୁନ୍ ମାସ 30 ତାରିଖ ପର୍ଯ୍ୟନ୍ତ ଏକକ ପେନ୍ସନ୍ ସ୍କିମ୍ର ସମୟ ଧାର୍ଯ୍ୟ କରାଯାଇଥିଲା। ଏହି ସମୟସୀମାକୁ ସେପ୍ଟେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ଭିତରେ ଯୋଗ୍ୟ ପୁରୁଣା କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ଅବସରପ୍ରାପ୍ତ ମୃତକ କର୍ମଚାରୀଙ୍କ ପତ୍ନୀ ବିକଳ୍ପ କାର୍ଯ୍ୟକାରୀ ଆବେଦନ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ତଥା ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ଅନବସରର ତ୍ରୟୋଦଶୀ ତିଥିରେ ଘଣା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ପୁରୀସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୃଙ୍ଖଳିତ ରଥଟଣା, ଠାକୁରଙ୍କର ପହଣ୍ଡି ନୀତି, ରଥଶୋଧ ନେଇ ବୈଠକରେ ଆଲୋଚନା ହୋଇଥିଲା। ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ପ୍ରବେଶ, ମୋବାଇଲ ଫୋନ୍ ବ୍ୟବହାର କଟକଣାକୁ ଉଚିତ ପରିଚାଳନା କରିବା ପାଇଁ ଧ୍ୟାନ ଦେବା ଉପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଆଦାୟ କରାଯାଉଥିବା ଦେୟ ଫେରସ୍ତ କରିବା ଲାଗି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍ସି, ଓଏସ୍ଏସ୍ସି ଏବଂ ଓଏସ୍ଏସ୍ଏସ୍ସିକୁ ଅବଗତ କରାଯାଇଛି। ଯେଉଁମାନେ ପରୀକ୍ଷାରେ ଭାଗ ନେବେ କେବଳ ସେହିମାନଙ୍କୁ ଦେୟ ଫେରସ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ନାତକୋତ୍ତର ପିଜି ପାଠପଢ଼ା ଜୁଲାଇ ମାସ 10 ତାରିଖରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ 7,874 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ 7,529 ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ 20 ବିଶ୍ୱବିଦ୍ୟାଳୟ ସହିତ 101 ମହାବିଦ୍ୟାଳୟରେ 31,154 ଆସନ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରହିଛି। ରାଜ୍ୟ ଆଇନସେବା ପ୍ରାଧିକରଣ ଅନୁମୋଦନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ସୁବର୍ଣ୍ଣପୁର ସଦର ନିକଟସ୍ଥ ସୁକାନ୍ତି କଲେଜଠାରେ ପସ୍କୋ ଓ କିଶୋର ଆଇନ ଉପରେ ଏକ ଜିଲ୍ଲାସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତି ଯୋଗଦେଇ ଏହିସବୁ ଆଇନ ବିଷୟରେ ସଚେତନ କରାଇଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଆଜି ପୁଣ୍ୟତିଥିରେ ରାଜ୍ୟବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରଗତି ତଥା ତୃଣମୂଳ ସ୍ତରରୁ ଜନତାଙ୍କର ଉନ୍ନତି ପାଇଁ ତାଙ୍କର ପ୍ରୟାସ ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ। ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ 1901 ନଭେମ୍ବର 23 ତାରିଖରେ ଜନ୍ମଗ୍ରହଣ କରିଥିଲେ। 1950 1956 ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସ୍ୱର୍ଗତ ଚୌଧୁରୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ତଥା ସର୍ବୋଦୟ ନେତା ଭାବେ ସମଗ୍ର ଦେଶରେ ପରିଚିତ ଥିଲେ। ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବ୍ରେ ପରିଣତ କରିବା ଲାଗି ଲଜାଇଲିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ପୂର୍ଣ୍ଣ ବ୍ୟବହାର ଓ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲଜାଇଲ୍ ଏହାର ନୂତନ ସହାୟକ କମ୍ପାନୀ ଓ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର ଓଡ଼ିଶାରେ ଉଦ୍ଘାଟନ କରିଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଲଜାଇଲିର ପ୍ରତିଷ୍ଠାତା ତଥା ସିଇଓ ପୂର୍ଣ୍ଣ ମିଶ୍ର କମ୍ପାନୀର ଯାତ୍ରା ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ସକ୍ରିୟ ପ୍ରଶାସନ, ଅନୁକୂଳ ବ୍ୟବସାୟିକ ପରିବେଶ ସହ ଏକ ପ୍ରତିଶ୍ରତିପୂର୍ଣ୍ଣ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଭୁବନେଶ୍ୱର ଉଭା ହୋଇଛି। ଖେଳ ଖବର 23ତମ ଜାତୀୟ ଜୁନିୟର ଫେଡେରେସନ୍ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2025ର ପୁରୁଷ ବର୍ଗର 400 ମିଟର ଦୌଡ଼ରେ ଅସ୍ତିକ ପ୍ରଧାନ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 46.58 ସେକେଣ୍ଡର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍ ଅସ୍ତିକ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ଥିବାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମାସ 1 ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ 146.1 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁର 50 ବର୍ଷ ପୂର୍ତ୍ତି ନେଇ ଆସନ୍ତାକାଲି ପାଳନ କରାଯିବା ସମ୍ଭିଧାନ ହତ୍ୟା ଦିବସ, ରାଜ୍ୟରେ ଆଉ 9 ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ଅଣସର ଘରେ ଜ୍ୱରରୁ ସୁସ୍ଥ ହୋଇଥିବା ଶ୍ରୀଜୀଉଙ୍କର ଆଜି ହେବ ବନକ ଲାଗି ନୀତି, ଏବଂ ମୌସୁମୀ ବାୟୁର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।